ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଚଳିତ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଜି ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ଐତିହାସିକ ରୂପାନ୍ତରୀକରଣ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ଗଣତନ୍ତ୍ର ଦିବସ ସମାରୋହର ଉଦ୍ଯାପନୀ ଅବସରରେ ଆଜି ନୂଆଦିଲ୍ଲୀରେ ହେବ ବିଟିଂ ରିଟ୍ରିଟ୍ ଏବଂ ବିଶାଖାପଟ୍ଟନମ୍ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 50 ରନ୍ରେ ପରାସ୍ତ କଲା ନ୍ୟୁଜିଲାଣ୍ଡ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ 2025-26 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ଅର୍ଥନୈତିକ ବ୍ୟାପାର ବିଭାଗର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ତତ୍ତ୍ୱାବଧାନରେ ଅର୍ଥ ମନ୍ତ୍ରଣାଳୟ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଦେଶର ବର୍ତ୍ତମାନର ଅର୍ଥବ୍ୟବସ୍ଥା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଏହି ସର୍ଭେ ରିପୋର୍ଟରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥାଏ। ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ବଜେଟ୍ 2026-27 ଆସନ୍ତା ରବିବାର February 1 ଦିନ ସଂସଦରେ ଉପସ୍ଥାପନ କରିବେ। ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ March 9-April 2 ପର୍ଯ୍ୟନ୍ତ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଚଳିତ ବଜେଟ୍ ଅଧିବେଶନରେ ମୋଟ 30 ବୈଠକ ହେବ ବୋଲି ଜଣାପଡ଼ିଛି। ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ଐତିହାସିକ ରୂପାନ୍ତରୀକରଣ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ହାଇଦ୍ରାବାଦର ବେଗମ୍ପେଟ୍ ବିମାନ ବନ୍ଦରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ୱିଙ୍ଗସ୍ ଇଣ୍ଡିଆ 2026କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ସମୟ ମଧ୍ୟରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଉତ୍ପାଦନଠାରୁ ଆରମ୍ଭ କରି ଦେଶ ବିଦେଶର ବିଭିନ୍ନ ସ୍ଥାନକୁ ଉଡ଼ାଣ ସମେତ ଅନ୍ୟାନ୍ୟ ଦିଗରେ ଭାରତ ସଫଳତା ହାସଲ କରିବା ସହିତ ଅନେକ ସୁଯୋଗ ମଧ୍ୟ ସୃଷ୍ଟି କରିପାରିଛି। 10 ବର୍ଷ ପୂର୍ବେ ବିମାନପଥ ନଥିବା ସ୍ଥାନକୁ ମଧ୍ୟ ଉଡ଼ାନ୍ ଯୋଜନା ମାଧ୍ୟମରେ ପ୍ରାୟ 1.5 କୋଟି ଯାତ୍ରୀ ଉଡ଼ାଣ ଭରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଘରୋଇ ବେସାମରିକ ବିମାନ ଚଳାଚଳ ବଜାର ରୂପେ ଉଭା ହୋଇଛି। ଏହାଦ୍ୱାରା ଏହି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ପ୍ରତିଫଳିତ ହେଉଛି। ଦେଶରେ ଏକ ସମାବେଶୀ ବେସାମରିକ ବିମାନ ଚଳାଚଳ ସେବା ଉପରେ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
एविएशन इंडस्ट्री का अगला युग बहुत एस्पिरेशंस से भरा हुआ है और भारत इसका एक बड़ा प्लेयर बनता जा रहा है। एयरक्राफ्ट मैन्युफैक्चरिंग, पायलट ट्रेनिंग, एडवांस एयर मोबिलिटी, एयरक्राफ्ट लीजिंग, ये ऐसे सेक्टर हैं जिन्हें लेकर भारत अनेक संभावनाओं के साथ आपके समक्ष उपस्थित है। हम मिलिट्री और ट्रांसपोर्ट एयरक्राफ्ट देश में बनाना शुरू कर रहे हैं।
एशियार सर्वबृहत बेसामरिक विमान चलाचल कार्यक्रम विंग्स इंडिया 2026 गतकाल आरंभ हो 31 तारीख में शेष हेबो बोली जाना पड़ी। 77ତମ ଗଣତନ୍ତ୍ର ଦିବସ ସମାରୋହର ଉଦ୍ଯାପନୀ ଅବସରରେ ଆଜି ନୂଆଦିଲ୍ଲୀରେ ବିଟିଂ ରିଟ୍ରିଟ୍ ଅନୁଷ୍ଠିତ ହେବ। ବିଜୟ ଚୌକଠାରେ ହେବାକୁ ଥିବା ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଏ ସମ୍ପର୍କରେ ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ, ସେନାର 3 ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ପକ୍ଷରୁ 30 ମ୍ୟୁଜିକ୍ ବ୍ୟାଣ୍ଡ ପ୍ରଦର୍ଶନ କରାଯିବ। କଦମ କଦମ ବଢ଼ାଏ ଯାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରେ ଯାହା ସେ ଆଚ୍ଛାରେ ଶେଷ ହେବ। ଇତିମଧ୍ୟରେ ଗଣତନ୍ତ୍ର ଦିବସ ପ୍ୟାରେଡ୍ର ଫଳାଫଳ ଘୋଷଣା କରାଯାଇଛି। ଭାରତୀୟ ନୌବାହିନୀ ସର୍ବଶ୍ରେଷ୍ଠ ମାର୍ଚିଂ କଣ୍ଟିଞ୍ଜେଣ୍ଟ ପୁରସ୍କାର ପାଇଥିବା ବେଳେ କେନ୍ଦ୍ରୀୟ ସଶକ୍ତ ପୁଲିସ୍ ବାହିନୀ ଏବଂ ଅନ୍ୟାନ୍ୟ ବାହିନୀ ମଧ୍ୟରେ ଦିଲ୍ଲୀ ପୁଲିସ୍ ଏହି ପୁରସ୍କାର ବିଜୟୀ ହୋଇଛି। ସେହିଭଳି ରାଜ୍ୟ ଓ କେନ୍ଦ୍ରଶାସିତ ବର୍ଗରେ ମହାରାଷ୍ଟ୍ରର ପ୍ରଜ୍ଞାପନ ମେଢ଼ ଗଣେଶୋବ ଆତ୍ମନିର୍ଭରତାର ପ୍ରତୀକ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ଜାମ୍ମୁ କାଶ୍ମୀର ହସ୍ତକଳା ଓ ଲୋକନୃତ୍ୟ ଲାଗି ଦ୍ୱିତୀୟ ସ୍ଥାନରେ ରହିଛି। କେରଳର 100% ଡିଜିଟାଲ ସାକ୍ଷରତା ଆତ୍ମନିର୍ଭର ଭାରତ ଲାଗି ଆତ୍ମନିର୍ଭର କେରଳ ତୃତୀୟରେ ରହିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଦେଶବାସୀଙ୍କୁ ପାରମ୍ପରିକ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ମାଧ୍ୟମରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରାୟ 12,000 ଆୟୁଷ ସ୍ୱାସ୍ଥ୍ୟ ଓ ଯତ୍ନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି କେରଳର ଆର୍ଯ୍ୟ ବୈଦ୍ୟଶାଳା ଚାରିଟେବୁଲ ହସ୍ପିଟାଲର ଶତବାର୍ଷିକୀ ସମାରୋହକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧନ କରି ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ସରକାର ଆୟୁଷ ରପ୍ତାନୀ ପ୍ରୋହାହନ ପରିଷଦ ମାଧ୍ୟମରେ ବିଶ୍ୱସ୍ତରରେ ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଲୋକାଭିମୁଖୀ କରିବାରେ ସଫଳ ହୋଇଛନ୍ତି। ଭାରତୀୟ ଆୟୁଷ ଉତ୍ପାଦର ରପ୍ତାନୀ ପରିମାଣ 2014 ମସିହାରେ 3,000 କୋଟି ଟଙ୍କା ଥିବାବେଳେ ବର୍ତ୍ତମାନ ଏହା 6,500 କୋଟି ଟଙ୍କାକୁ ବୃଦ୍ଧି ପାଇଛି।
12,000 से अधिक आयुष वेलनेस सेंटर्स खोले गए। इन सेंटर्स में योग, प्रिवेंटिव केयर, कम्युनिटी हेल्थ सर्विसेज, ये सब कुछ उपलब्ध कराई जाती है। भारतीय पारंपरिक वेलनेस को दुनिया तक पहुंचाने के लिए सरकार ने आयुष एक्सपोर्ट प्रमोशन काउंसिल की स्थापना की। साल 2014 में भारत से लगभग 3,000 करोड़ रुपए के आयुष और हर्बल प्रोडक्ट्स एक्सपोर्ट होते, वही अब भारत से 6500 करोड़ रुपए के आयुष और हर्बल प्रोडक्ट्स एक्सपोर्ट होने लगे।
भारत यूरोपीय मुक्त वाणिज्य चुक्तिनामा को एक ଐତିହାସିକ ପଦକ୍ଷେପ ଭାବେ ଅଭିହିତ କରି ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା ଭାରତୀୟ ପାରମ୍ପରିକ ସ୍ୱାସ୍ଥ୍ୟସେବାକୁ ଅଧିକ ପ୍ରୋତ୍ସାହିତ କରାଯାଇପାରିବ। ଆୟୁର୍ବେଦ ଓ ଯୋଗ ସହ ସମ୍ପୃକ୍ତ ଯୁବବର୍ଗ, ଡାକ୍ତର ତଥା ଅନ୍ୟମାନେ ବିଶ୍ୱସ୍ତରରେ ଏହାକୁ ଲୋକାଭିମୁଖୀ କରିବା ଦିଗରେ ସୁଯୋଗ ପାଇପାରିବେ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦେଶରେ ସ୍ୱଚ୍ଛ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପ୍ରଗତି ଏହାର 50ତମ ବୈଠକ ସଫଳ ପରିଚାଳନା ସହିତ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। 2015ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଓ ଜନସାଧାରଣଙ୍କ ଅଭିଯୋଗର ସମୟୋପଯୋଗୀ ସମାଧାନକୁ ଏହା ସଫଳ କରିପାରିଛି। ପ୍ରଗତିର ବିଶେଷ ସିରିଜ୍ରେ ଆଜି ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଅଧୀନରେ ମହାରାଷ୍ଟ୍ରରେ କାର୍ଯ୍ୟକାରୀ ହେଉଥିବା ବେମ୍ବଲା ଜଳସେଚନ ପ୍ରକଳ୍ପ ସମ୍ପର୍କରେ। ବିଦର୍ଭ ଅଞ୍ଚଳରେ କୃଷିକ୍ଷେତ୍ରକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ 2007 ଏପ୍ରିଲ 2 ତାରିଖରେ 2,685 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଯୋଜନା ମଞ୍ଜୁର ହୋଇଥିଲା। ଚାଷୀମାନଙ୍କର ଜୀବନଶୈଳୀରେ ଉନ୍ନତି ଆଣିବା ତଥା ସମ୍ପୃକ୍ତ କ୍ଷେତ୍ରରେ ଆଞ୍ଚଳିକ ଜଳ ସୁରକ୍ଷା ଉପରେ ପ୍ରାଧାନ୍ୟ ଦେଇ ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2023 ଅକ୍ଟୋବର 25 ତାରିଖରେ ସମୀକ୍ଷା କରିଥିଲେ। ଯେଉଁସବୁ କାରଣ ଲାଗି ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହୋଇପାରି ନଥିଲା, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେସବୁ ପ୍ରତିବନ୍ଧକ ଦୂର କରି ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ 2025 ଜୁନ୍ 30 ତାରିଖରେ ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା। ଏହାଦ୍ୱାରା ୟାଭାତମାଲା ଜିଲ୍ଲାର ଚାଷୀମାନଙ୍କର ସାମାଜିକ ଅର୍ଥନୈତିକ ବ୍ୟବସ୍ଥା ତଥା ଜଳସେଚନ ଭିତ୍ତିଭୂମି ଅଧିକ ସଶକ୍ତ ହୋଇପାରିଛି। କ୍ରିକେଟ୍। ବିଶାଖାପଟ୍ଟନମ୍ଠାରେ ଗତକାଲି ଅନୁଷ୍ଠିତ ଚତୁର୍ଥ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଭାରତକୁ 50 ରନ୍ରେ ପରାସ୍ତ କରିଛି। ଏହି ପରାଜୟ ସତ୍ତ୍ୱେ ଭାରତ ବର୍ତ୍ତମାନ ଚଳିତ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ରେ 3-1 ଅଗ୍ରଣୀ ରହିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 215 ରନ୍ କରିଥିଲା। ଦଳ ପକ୍ଷରୁ ଟିମ୍ ସିଫାଟ୍ ମାତ୍ର 36ଟି ବଲ୍ରୁ ସର୍ବାଧିକ 62ରନ୍ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ କୁଲଦୀପ ଯାଦବ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। 216 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ 18 ଓଭର ଓ 4ଟି ବଲ୍ରେ 165 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଶିବମ୍ ଦୁବେ 23ଟି ବଲ୍ରୁ ସର୍ବାଧିକ 65 ରନ୍ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍ ସାଣ୍ଟନର 3ଟି ୱିକେଟ୍ ଅକ୍ତିଆର କରିଥିଲେ। ଟିମ୍ ସିଫଟ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ସିରିଜ୍ର ପଞ୍ଚମ ତଥା ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ରବିବାର ଦିନ ଥିରୁବନନ୍ତପୁରମ୍ର ଗ୍ରୀନ୍ଫିଲ୍ଡ ଷ୍ଟାଡିୟମ୍ରେ ଖେଳାଯିବ। ଅଷ୍ଟ୍ରେଲିଆନ୍ ଓପନ୍ 2026ର ପୁରୁଷ ସିଙ୍ଗଲ୍ ସେମିଫାଇନାଲ୍ରେ ଆସନ୍ତାକାଲି ଇଟାଲୀର ଜାନିକ୍ ସିନର 24ଥର ଗ୍ରାଣ୍ଡସ୍ଲାମ୍ ବିଜେତା ନୋଭାକ୍ ଜୋକୋଭିକ୍ଙ୍କୁ ଭେଟିବେ। ଗତକାଲି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଜାନିକ୍ ଆମେରିକାର ବେନ୍ ସେଲ୍ଟନ୍ଙ୍କୁ 6-3, 6-4, 6-4ରେ ପରାସ୍ତ କରିଛନ୍ତି। ସେହିଭଳି ମେଲବୋର୍ଣ୍ଣ ପାର୍କଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ସେମିଫାଇନାଲ୍ରେ ବିଶ୍ୱର 1 ନମ୍ବର ଟେନିସ୍ ଖେଳାଳି କାର୍ଲୋସ୍ ଆଲକରାଜ ଓ ତୃତୀୟ ସିଡ୍ ଆଲେକ୍ଜାଣ୍ଡର ଭେରେବ୍ଙ୍କ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଚଳିତ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଜି ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଗତ 1 ଦଶନ୍ଧି ମଧ୍ୟରେ ଐତିହାସିକ ରୂପାନ୍ତରୀକରଣ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଗଣତନ୍ତ୍ର ଦିବସ ସମାରୋହର ଉଦ୍ଯାପନୀ ଅବସରରେ ଆଜି ନୂଆଦିଲ୍ଲୀରେ ହେବ ବିଟିଂ ରିଟ୍ରିଟ୍ ଏବଂ ବିଶାଖାପଟ୍ଟନମ୍ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 50 ରନ୍ରେ ପରାସ୍ତ କଲା ନ୍ୟୁଜିଲାଣ୍ଡ।